ନାଥ ହେ ପ୍ରଭୁ ଲୀଳା ମୋହନ, ସେ ଲୀଳାରୁ ପୁଣି ଗୋଟିଏ ଲୀଳା ହରି ଶୟନ।
ଜଗତ କଲ୍ୟାଣ ପାଇକି ଜୀଉ ନେତ୍ରେ ନିଦ୍ରା ନାହିଁ କି,
ଚାରି ମାସ କାଳ ସେ ନେତ୍ର ହୁଏ ନିଦ୍ରା ମଗନ। ଦେଇଛ କି ନିଦ୍ରା ଦେବୀଙ୍କୁ ପ୍ରଭୁ ଏ ବରଦାନ। ବିଶ୍ରାମୀ ନୟନ ଏହିଟି
ଜଗତ ପାଳନ ଦାୟିତ୍ୱ ଲୋକନାଥଙ୍କୁ ଦେଇ, ଚାରି ମାସ ଯୋଗ ନିଦ୍ରାରେ ଅବ ପଡ଼ୁଛ ଶୋଇ।
ଶୟନ ମୂଳରେ ଅଛି ଦିବ୍ୟ କାହାଣୀ, ବଳିବା ମନ ଉପାଖ୍ୟାନ ଯାହା ହୋଇଛି ପୁଣି।
ତିନି ପାଦ ଭୂମି ମାଗିଲ, ବଳିକୁ ପାତାଳେ ଚାପିଲ,
ବଳିର ସତ୍ୟରେ ସନ୍ତୁଷ୍ଟ ହୋଇ ଯାଚିଲ ବର। ବଳି କହିଲା ମୋ ସାଥିରେ ଆସ ପାତାଳପୁର। ପାତାଳେ ରହିଲ ସେଠାରେ ନିଶ୍ଚଳେ,
ଖୋଜି ଖୋଜି ପ୍ରଭୁ ତୁମକୁ ମହାଲକ୍ଷ୍ମୀ ମୌନେ, କି ବୁଦ୍ଧି କରିବେ ଭାବନ୍ତି ବସି ଦୁଃଖିତ ମନେ।
ନାରଦ ପହଞ୍ଚି ଦେଲେ ସବୁ ବାରତା, କହିଲେ ଛପରେ ପାତାଳେ ଏବେ ଯାଅ ଗୋ ମାତା।
ଦରିଦ୍ର ବ୍ରାହ୍ମଣୀ ବେଶରେ ପହଞ୍ଚି ପାତାଳପୁରରେ,
ଦେଖିଲେ ଭକତ ପାଖରେ ତୁମେ ପଡ଼ିଛ ବନ୍ଧା। କେମିତି ଫେରେଇ ଆଣିବେ ଲକ୍ଷ୍ମୀ କଲେ ମସୁଧା। ବ୍ରାହ୍ମଣୀ ଆଜିଠୁ ତୁମେ ମୋ ଭଉଣୀ,
ପରିଚୟ ଲୋଡ଼ା ନାହିଁ ମୋ ଏଠି ଶାନ୍ତିରେ ରୁହ, ଯେତେବେଳେ ଯାହା ଦରକାର ବିନା ସଙ୍କୋଚେ କୁହ।
ପ୍ରକାଶ କରି ଲକ୍ଷ୍ମୀ କହିଲେ, ସ୍ୱାମୀଙ୍କୁ ମୋହର ଫେରାଇ ଦିଅ ବଳି ହେ ବୋଲେ।
ସବୁ ଶୁଣି ବଳି ବିବଶ କହିଲେ ହତ ଅବଶ୍ୟ,
ସବୁ ବର୍ଷ ଚାରି ମାସ ମୋ ପୁରେ ପ୍ରଭୁ ରହିବେ, ମୋର ଚତୁର୍ମାସ୍ୟା ସେବାକୁ ପ୍ରଭୁ ସମ୍ମତ ହେବେ। ନିରାময় ଠାକୁର ଯୁଗେ ଯୁଗେ ତୁମେ ଭକ୍ତର
ବଳିକୁ ପାତାଳେ ଚାପିଲ ସିନା କରିଲ ଧନ୍ୟ ତିନି ପୁରୀ ତାକୁ ଦେଇଛ ଶ୍ରେଷ୍ଠ ଭକ୍ତର ମାନ୍ୟ
ଶୁକ୍ଳ ପକ୍ଷର ଏକାଦଶୀ ତିଥିରେ ହରିଶୟନ ଏକାଦଶୀ ନୀତି ଶ୍ରୀମନ୍ଦିରେ
ତୁମର ଶୟନ ପ୍ରତିମା ନାରାୟଣ ପରମଣିମା
ବଲ୍ଲଭ ବଡ଼ ସିଂହାର ଯେ ବେଶ ହୋଇବା ପରେ ପାଟ ମାଣ୍ଡିବି ଯେ ହୁଅ ହେ ପ୍ରଭୁ ସମୁଦ୍ର ଘରେ ଏକାଦଶୀରେ ପାଶ ପରିବର ତନରେ
କାର୍ତ୍ତିକ ଶୁକ୍ଳ ଏକାଦଶୀ ଉତ୍ଥାପନ ଲଗନ ପ୍ରବୋଧନୀ ଏକାଦଶୀର ଯାହା ପାଇଛି ମାନ୍ୟ
ପୂର୍ଣ୍ଣିମା ପଞ୍ଚୁକ ବ୍ରତ ଶେଷ ଦିବସ ଚତୁର୍ମାସ୍ୟା ବ୍ରତ ସେଦିନ ପରା ହୁଏ ଯେ ଶେଷ
ଶୁଭ କାମ ହୁଏ ଆରମ୍ଭ ତୁମ ବିନା ସବୁ ଅଶୁଭ
ଆଦ୍ୟ ନିମନ୍ତ୍ରଣ ତୁମକୁ ସବୁ ଶୁଭ କାର୍ଯ୍ୟରେ ତୁମେ ତ ମଙ୍ଗଳମୟ ହେ ଶୁଭଙ୍କର ସଂସାରେ ନିଦ୍ରା ହରି ଶୟନି ଲୀଳା ତୁମ ବୁଝି ହୁଏନି
ଦେବତା ବୁଝି ନ ପାରନ୍ତି ତୁମ